26 ଦାଉଦ ଓ ସୋଲୋମନଙ୍କ ପରେ ଅନ୍ୟମାନେ ଇସ୍ରାଏଲର ଉପରେ ରାଜ୍ୟ କଲେ। ଆହବ ବୋଲି ଜଣେ ଥିଲେ, ଜିଜେବେଲ ବୋଲି ତାଙ୍କର ଦୁଷ୍ଟ ସ୍ତ୍ରୀ ଥିଲେ। ସେ ଅନେକ ଈଶ୍ୱରଙ୍କ ଦାସମାନଙ୍କୁ ମାରିଦେଲେ, ପୁଣି ବାଲ ଦେବତାର ପୂଜା କରିବା ପାଇଁ ଲୋକମାନଙ୍କୁ ବାଧ୍ୟ କଲେ। ଏଲିଓ ଈଶ୍ୱରଙ୍କ ମହାନ ଭାବବାଦୀ ଥିଲେ। ସେ ଆହବ ନିକଟକୁ ଯାଇ କହିଲେ, ଆଗାମୀ କିଛି ବର୍ଷ ଇସ୍ରାଏଲରେ ବର୍ଷା ହେବ ନାହିଁ, ମୁଁ ଜୀବନ୍ତ ଈଶ୍ୱରଙ୍କ ନାମରେ ଏହା କହୁଅଛି। ଏହି ବାକ୍ୟ ଅନୁସାରେ ଇସ୍ରାଏଲର ଉପରେ ଈଶ୍ୱରଙ୍କ ଠାରୁ ମହା ଦୁର୍ଭିକ୍ଷ ହେଲା। ତଥାପି ଈଶ୍ୱର ନିଜ ଦାସ ଏଲିଓଙ୍କର ଯତ୍ନ ନେଲେ। କିରିୟତ ନାମକ ସ୍ଥାନରେ ସେ ଏଲିଓଙ୍କୁ ପଠାଇଲେ। ସେଠାରେ ଥିବା ଝରଣାରୁ ସେ ପାନ କଲେ ଏବଂ ପ୍ରତିଦିନ କାକମାନଙ୍କ ଦ୍ୱାରା ଖାଦ୍ୟ ଯୋଗାଇ ଦେଲେ।